ଡିସେମ୍ବର ନମ ଆସନରେ ବସିକି କରୁଛି ତେୟାଅଶୀ ନମ୍ବର ପାଣି ଥିଲେ ଆମର ବହୁତ ସହଜରେ କାମ ହୋଇଯାଏ, ପାଣି ନଥିଲେ ବହୁତ ଅସୁବିଧା ହୁଏ ଆମର ବି ଏମିତି ଲେଟ୍ରେ ବି ସବୁ କାମ ଲେଟ୍ ହେବା ହେତୁ ଆମେ କୌଣସି କାମ କରିପାରୁନୁ। ତେଣୁକରି ଆମେ 20 ବର୍ଷ ହେଲା ଜଳ ପାଇଁ ବହୁତ ହଇରାଣ ହେଉଛୁ। ପାଣି ଲାଗି ଆମର ଗୋଟେ ସାହିରେ ଗୋଟେ ଟ୍ୟୁବୱେଲ୍ ଥାଏ, ଟ୍ୟୁବୱେଲ୍ରୁ ଆମର ସେଇଟା ପାଣି ପିଇବା ପାଇଁ ହେଇପାରୁନଥାଏ। ଆମେ ଖାଲି ମଜା ଧୁଆ ଗାଧୁଆ ପାଧୁଆ କରୁ, ଆମ ସାହିରେ ଅଲଗା ସାହିରେ ପାଣି ଥାଏ, ତେଣୁକରି ଆମେ ସେଇଠୁ ଲାଇନ୍ ଲଗାଇକି ଯାଇକି ପାଣି ଆଣୁ। ପାଣି ଆଣିଲା ବେଳକୁ ଆମର କାମ ଆମ ଘରର ଅସୁବିଧା ସବୁ ହୁଏ, ଛୁଆ ପାଠ କରିପାରନ୍ତିନି, ଘରେ ବି ବାବୁମାନେ କାମ ନାମ ଗଲା ହଇରାଣ ହୁଏ, ଆମର ମାସିକିଆ ଋତୁସାପ ହେଲେ ବି ଆମେ ହଇରାଣ ହୋଇକି ଆମେ ବି ବହୁତ ଅସୁବିଧା ସେଇଥିରେ ଅନୁଭବ କରୁ। ତେଣୁକରି ଆମର ଯେହେତୁ ଜଣେ କର୍ପୋରେଟର୍ ରହିଲେ, କର୍ପୋରେଟର୍କୁ ଆମେ ଏଇ ଜିନିଷଟା ଜଣେଇଲୁ, ସେଠୁ ଜଣେଇଲୁ, ସେ ଆମର ପାଣିର ବ୍ୟବସ୍ଥା କଲେ, ଗୋଟେ ବୋରିଂ କଲେ। ବୋରିଂ ଯେହେତୁ କଲେ ଆମର 106 ଘରକୁ ଘରେ ଘରେ ବି ପାଣିର ବ୍ୟବସ୍ଥା ସେ କଲେ, ପାଣିର ବ୍ୟବସ୍ଥା ଦେଲେ। ତେଣୁକରି ଯେଉଁଟା ତଳୁଆ ଅଞ୍ଚଳ ରହୁଛି ସେ ପାଣିଟା ସିଆଡ଼କୁ ବେଶୀ ଯାଏ, ହେଲେ ଉପର ପଟକୁ ପାଣି ବେଶୀ ଆସିପାରେନି ଯେହେତୁ ସେମାନେ ବି ଫେର ହଇରାଣ ହୁଅନ୍ତି, ସେମାନେ ବନ୍ଦ ବନ୍ଦ କଲେ ଆଗକୁ ପାଣି ଆସେ। ଆମର ମେମ୍ବର ଯେହେତୁ ବସିଲେ ଆମେ 11 ଜଣ ଗୋଟେ କମିଟି କଲେ, 11 ଜଣ କମିଟିରେ ସେ ବି ଆମର କର୍ପୋରେଟର୍ କହିଲେ ଯେ ତୁମ ସାହିର ସମସ୍ୟା ଯାହା ଅଛି ତୁମେ ନିଜେ ବୁଝାବୁଝି କର। ଆମେ ବି ବୁଝାବୁଝି କଲୁ ଯେ କାହାର କ'ଣ ପାଣି ଅସୁବିଧା, କାହାର କ'ଣ ଅସୁବିଧା ପାଇଁ ବୁଝିଲୁ। ସେରୁ ତାଙ୍କର ବି ସମସ୍ତଙ୍କର ଅସୁବିଧା, କିଏ ପାଇପାରୁଛି କିଏ ପାଇପାରୁନି। ଆମର ବି ସାହିକି ଆମର ଶିଖାର ଦିଦିମାନେ ଆସିଲେ, ସେ ବି ଆମ ସାଥିରେ ସବୁ ମିଶିକି ଏମିତି ହେଲେ ଆମେ ବି ତାଙ୍କୁ ଏଇ କଥାଟା କହିଥିଲୁ। ସେ ବି କହିଲେ ଯେ ତୁମର ପରିମଳ ମେମ୍ବର ଆମେ 7 ଜଣ ବାଛିଲୁ, 7 ଜଣ 7 ଜଣ ଭିତରେ ମୁଁ ବି ସେଇଥିରେ ରହିଛି, କିନ୍ତୁ ଆମର ଏସ୍ଟି ମେମ୍ବର ପରିମଳ ମେମ୍ବର ଆମେ ମିଶିକି କିନ୍ତୁ ଆମର ଗୋଟେ କମିଟି ହେଲା। କମିଟି ଯେହେତୁ ହେଲା ଆମର ବିଏମ୍ସିରୁ ଆମର କର୍ପୋରେଟର୍ ବାବୁ ରହିଲେ, ପାଣି ଅଫିସରୁ ବି ଆସିଲେ, ୱାର୍ଡ଼ ଅଫିସରୁ ଆସିଲେ, ସମସ୍ତେ ବେଶୀ ଯେତେବେଳେ ମିଟିଂ ବସିଲେ ସେ ମିଟିଂରେ ଆମେ ଏଇ କଥାଟା ଜଣେଇଲୁ। ଯେହେତୁ ଜଣେଇଲୁ ସେଇଟା ବି ସିଏ ଗୋଟେ ଲିଖିତ ଭାବରେ କହିଲେ, ଲିଖିତ ଭାବରେ ଆମେ ଯେହେତୁ ପକେଇଲୁ ସେଇଟା ଆମ ପାଖକୁ ମାସକ ପରେ ସେଇ ପାଣିର ଇଏଟା ଆସିବ, ଯେ ସିଏ ଲୋକ ପଠେଇଲେ ଯେ ଆମ ସାହିରେ ପାଣି ପାଇକି କେମିତି ବସିବ। କିନ୍ତୁ ଆମେ ଯେଉଁ ପରିମଳ ମେମ୍ବର ଆଉ ଆମେ ଏସ୍ଟିଏମ୍ ମେମ୍ବର ମିଶିକି ତାଙ୍କ ସାଥିରେ କିନ୍ତୁ କେମିତି କ'ଣ ହେବ ବୋଲି ଆମେ ତାଙ୍କ କାମ କହିଲୁ। ଯେହେତୁ କହିଲୁ କେଉଁଠି କେମିତି ସୁବିଧା ପାଇଁ କହିଲୁ ଯେ ପାଣି ସେ ପାଇପ୍ କେଉଁ ଭଳିଆ ବସେଇବେ, ମୋଟା ପାଇପ୍ ପକେଇଲେ କିନ୍ତୁ 3 ଫୁଟ ଗଭୀରକୁ ଖୋଳିବା ପାଇଁ ତାଙ୍କୁ ବ୍ୟବସ୍ଥା କହିଲୁ, ଏମିତି କଲେ ଆମକୁ ସୁବିଧା ହେବ। କିନ୍ତୁ ସେ ସେଇ ହିସାବରେ 3 ଫୁଟ ଖୋଳିକି ପାଇପ୍ ପକେଇଲେ, ପକେଇବା ହେତୁ ଆମର ପାଣି ଠିକ୍ ଭାବରେ ବସ୍ତିକି ଆସୁଛି, ଆମେ ସେଇଥିରେ ପାଣି ପାଇପାରୁଛୁ।